ଦାର୍ଢ଼୍ୟତା ଭକ୍ତିର ରଚୟିତା ହେଲେ କବି ରାମଦାସ। ଅଷ୍ଟାଦଶ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରେ ଉକ୍ତ ରସାମୃତ ଗ୍ରନ୍ଥ ପ୍ରକାଶିତ। ଉକ୍ତ ଗ୍ରନ୍ଥଟି ଓଡ଼ିଶାର ପୁରପଲ୍ଲୀରେ ଅତ୍ୟନ୍ତ ଲୋକପ୍ରିୟ। ନାଭାଜୀଙ୍କ ଦ୍ୱାରା ରଚିତ ହିନ୍ଦୀ ଭକ୍ତମାଳାର ଅନ୍ୟ ଏକ ଓଡ଼ିଆ ସଂସ୍କରଣ ତୁଲ୍ୟ ହେଉଛି ଏହି ପୁସ୍ତକ। ଓଡ଼ିଶାରେ ପ୍ରତାପରୁଦ୍ରଦେବଙ୍କ ଶାସନ କାଳରେ ପଞ୍ଚସଖାମାନଙ୍କର ଜଗନ୍ନାଥ କୈନ୍ଦ୍ରିକ ରଚନା ମାଧ୍ୟମରେ ଶ୍ରୀଜଗନ୍ନାଥ ଚେତନାର ପ୍ରଚାର ପ୍ରସାର କରାଯାଇପାରିଥିଲା। ନମସ୍କାର, ଆପଣମାନେ ଶୁଣୁଛନ୍ତି ସୁକାନ୍ତ କିଶୋର ମହାନ୍ତିଙ୍କ ପୁସ୍ତକ ନୀଳାଦ୍ରିଶଙ୍କ ଲୀଳାଖେଳାର ପଞ୍ଚମ ଅଧ୍ୟାୟ। ଶୀର୍ଷକ ହେଲା ଦାର୍ଢ଼୍ୟତା ଭକ୍ତିର ମଣିଦାସ। ଏ ସମସ୍ତ ରଚନା ମଧ୍ୟରେ ଭକ୍ତ ଶିରୋମଣି ଶ୍ରୀଜଗନ୍ନାଥ ଦାସଙ୍କ ରଚିତ ଶ୍ରୀମଦ୍ ଓଡ଼ିଆ ଭାଗବତ ମହାପୁରାଣ ଏ ଯାବତ୍ ଓଡ଼ିଶାରେ ଲୋକପ୍ରିୟ। ତେବେ ଦୁଇ ଶତାବ୍ଦୀର ଉର୍ଦ୍ଧ୍ୱକାଳ ପରେ ଅନ୍ୟ ଏକ ପବିତ୍ର ଗ୍ରନ୍ଥ ଦାର୍ଢ଼୍ୟତା ଭକ୍ତିର ରଚନାରେ ସେ ସମୟରେ ବହୁଳ ଭାବରେ ପ୍ରଚଳିତ ଓଡ଼ିଆ ଭକ୍ତଙ୍କର ଚରିତ ବର୍ଣ୍ଣିତ। ଭାକ୍ତିକ ମିଥ୍ୟାରେ ରଚନାଗୁଡ଼ିକ ରସାଣିତ ହୋଇଥିଲେ ମଧ୍ୟ ଏହା ପ୍ରଚୁର ଐତିହାସିକ ଗୁରୁତ୍ୱ ବହନ କରିଛି। ଶ୍ରୀଜଗନ୍ନାଥଙ୍କୁ ନେଇ 22 ଚରିତ ମଧ୍ୟରେ ଭକ୍ତ ମଣିଦାସ ଚରିତ୍ରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତବତ୍ସଳତା ଅତ୍ୟନ୍ତ ହୃଦୟସ୍ପର୍ଶୀ ଭାବରେ ରଚନା କରାଇଛି। ଏହା ଅଷ୍ଟାଦଶ ଅଧ୍ୟାୟରେ ରଚିତ। ଭକ୍ତ ମଣିଦାସ ହେଉଛନ୍ତି ଶ୍ରୀଜଗନ୍ନାଥଙ୍କର ପରମ ଭକ୍ତ। ନୀତି ଫୁଲମାଳା ପ୍ରସ୍ତୁତ କରି ଶ୍ରୀମନ୍ଦିର ସେବାରେ ଲଗାଇବା ତାର ପ୍ରତିଦିନ କାର୍ଯ୍ୟ ହୋଇଥାଏ। ମଣିଦାସ 18 ନଳା ନିକଟରେ ବୁଢ଼ା ବାପା, ସ୍ତ୍ରୀ ଓ ପୁଅ ସହିତ ରହୁଥିଲା। ମଣିଦାସ ଫୁଲ ଗୁନ୍ଥିବା କାର୍ଯ୍ୟରେ ବୁଢ଼ା ବାପାଙ୍କର ଉପଦେଶ ବେଶ ପ୍ରଣିଧାନ ଯୋଗ୍ୟ। ସେ ପୁତ୍ରମଣିକୁ କେଉଁ ଫୁଲଟିକୁ କେଉଁ ସ୍ଥାନରେ ଗୁନ୍ଥିଲେ ସୁନ୍ଦର ଦିଶିବ ତାହା ବତାଇ ଦେଇଥିଲେ। ମଣିଷକୁ ଅନୁଭବ ଓ ଅଭିଜ୍ଞତା ଜଣେ ସଫଳ ମଣିଷରେ ପରିଣତ କରିଥାଏ। ତତ୍ସହିତ ଶ୍ରୀଜଗନ୍ନାଥଙ୍କ ପ୍ରତି ଅଟଳ ବିଶ୍ୱାସର ଆବଶ୍ୟକତା ରହିଛି। ବୁଢ଼ା ବାପାଙ୍କ ମୁଖରେ ରାମଦାସ କହିଛନ୍ତି, ଚକାଡ଼ଳାକୁ ଧ୍ୟାନ କରି ଫୁଲ ଗୁନ୍ଥିଲେ ମାଳା ଶୋଭାବର୍ଣ୍ଣ ଦିଶେ, ଦୁଇ ପଇସା ଭଲ ରୋଜଗାର ହୁଏ। ମଣିଦାସ ପିତାଙ୍କ କଥା ମାନିଥାଏ, କିଛି ଫୁଲ ବିକ୍ରି କରିଥାଏ, ଆଉ କିଛି ଶ୍ରୀଜଗନ୍ନାଥଙ୍କୁ ଲାଗି କରିବା ପାଇଁ ପଣ୍ଡାଙ୍କୁ ଦେଇ ଫେରେ, ସାଥିରେ ଆଣେ ଅବଢ଼ା, ତାହା ହିଁ ପରିବାରର ଅମୃତ ସେବନ। ଭକ୍ତର ପରିବାରରେ ସମସ୍ତେ ଭାକ୍ତିକ ଚିନ୍ତାଧାରାରେ ଉବୁଟୁବୁ ହୋଇଥାନ୍ତି। ପତ୍ନୀ ମାଳା ଫୁଲ ଗୁନ୍ଥିବା ସମୟରେ ମହାପ୍ରଭୁଙ୍କୁ ଧ୍ୟାନ କରି ଆଖି ମୁଦିଥାଏ, ଓଠ ଥରୁଥାଏ, ଆଖିରୁ ଆନନ୍ଦାଶ୍ରୁ ଗଙ୍ଗା ଯମୁନା ପରି ବହୁଥାଏ। ପୁତ୍ର ସୁମନ ବାଳକ ସୁଲଭ ଢଙ୍ଗରେ ଫୁଲ ଛିଣ୍ଡେଇ ଦେଇଥାଏ, ବାପାଙ୍କ ସହିତ ଯିବାକୁ ଅଝଟ କରିଥାଏ, ଯାଏ ବାପାଙ୍କ ସାଙ୍ଗରେ ସ୍ୱର ଧରି ଫୁଲମାଳ ଫୁଲମାଳ ବୋଲି ଡାକି ଚିତ୍କାର କରିଥାଏ। ଏହି ଡାକରେ ଗରାଖ ତଥା ଭକ୍ତମାନେ ଫୁଲମାଳ ନେଇଯାଆନ୍ତି। ଗଣ୍ଠିଲିରେ ଅବଢ଼ା, ଡାଲି ଓ କାନ୍ଧରେ ପୁତ୍ର ସୁମନକୁ ଘେନି ମଣି ଘରମୁହାଁ ହୁଏ, କଣ୍ଠରେ ବନମାଳୀଙ୍କର ସଙ୍ଗୀତ। ଜଗନ୍ନାଥ ହୋ, କିଛି ମାଗୁନାହିଁ ତୋତେ, ଧନ ମାଗୁନାହିଁ, ଜନ ମାଗୁନାହିଁ, ମାଗୁଛି ଶରଦା ବାଲିରୁ ହାତେ। ଜଗନ୍ନାଥ ହୋ, କିଛି ମାଗୁନାହିଁ ତୋତେ। ଅତଏବ ସ୍ୱର୍ଗ ସୁଖରେ ଜୀବନ ବିତାଉଥିଲା ମଣିଦାସ। ତେବେ ହଠାତ୍ ଦୈବ ତା ପ୍ରତି କଠୋର ହେଲା। ନରେନ୍ଦ୍ର ପୁଷ୍କରଣୀରୁ ଚନ୍ଦନ ଯାତ୍ରା ଦେଖି ସୁମନ ସହିତ ଫେରି ଘରେ ଦେଖିଲା, ବୁଢ଼ା ବାପାଙ୍କର ଦୁଇଟା ଝାଡ଼ା ଓ ବାନ୍ତିରେ ସେପୁରକୁ ବିଦାୟ ହୋଇଯାଇଛି। ସ୍ନାନ ପୂର୍ଣ୍ଣିମା ଯାତ୍ରାରୁ ଫେରି ଦେଖିଲା ପତ୍ନୀ ମାଳା ହରିନାମ ଜପି ଜପି ପ୍ରାଣ ହରାଇଛି, ଆଉ ଶେଷ ସନ୍ତକ ପୁତ୍ର ସୁମନ ଗୁଣ୍ଡିଚା ଯାତ୍ରାରେ ରଥଚକ ତଳେ ପେଶି ହୋଇ ମୃତ୍ୟୁ ଲଭିଲା। ଉପରୋକ୍ତ ଘଟଣା ପରେ କିଏ ବା ଧୈର୍ଯ୍ୟ ଧରିବ? ମଣିର ମନ ଭାଙ୍ଗି ଯାଇଛି। ସେ ଆରାଧ୍ୟ ପ୍ରଭୁଙ୍କୁ କେତେ ଅକୁହା ଭାଷାରେ କ'ଣ କ'ଣ ନ କହିଛି, ତୁଟା କି ପ୍ରଭୁ, ତୁଟା କି ନାଥ, ତତେ ଯିଏ ଭଜିବ ତୁ ତାର ସର୍ବନାଶ କରିବୁ, ଏତେ ବଡ଼ ଅଧର୍ମ କରି କି ଧର୍ମର ବାନା ଉଡ଼ାଉଛୁ, ଭକ୍ତକୁ କନ୍ଦେଇ କି ଭକ୍ତବତ୍ସଳ ନାମ ବହିଛୁ, ସତେ ତୋ ମୁହଁ ଆଉ ଚାହିଁବି ନାହିଁ। କବି ରାମଦାସ ଏଠାରେ ଶ୍ରୀଜଗନ୍ନାଥଙ୍କ ପ୍ରତି ବାକ୍ୟ ନିନ୍ଦା ବାଜ୍ୟ ନିନ୍ଦାର ପ୍ରୟୋଗ କରିଛନ୍ତି। ଦୁଃଖରେ ଭକ୍ତ ମଣିଦାସ ଭାଙ୍ଗି ପଡ଼ିଲେ, ଶେଷରେ ବିଷ ଖାଇ ଜୀବନ ହାରିବାର ସିଦ୍ଧାନ୍ତ ନେଲେ। ବିଷଗଳା ତାଟିଆରେ ସେ ଚକାଡ଼ଳାଙ୍କୁ ଦେଖିଛନ୍ତି। ହସି ହସି ସେ ଭକ୍ତ ମଣିଙ୍କୁ କହନ୍ତି, କ୍ଷାନ୍ତ ହୁଅ ମଣି, ଜୀବନଟାକୁ ଏମିତି ଖେଳଘର ଭାବନା। ଏ ସଂସାରକୁ ଯିଏ ଯେତେ ଦିନ ପାଇଁ ଆସିଛି ସିଏ ସେତେ ଦିନ ପାଇଁ ରହିବ, କର୍ତ୍ତବ୍ୟ କରିବ। ଯିଏ ଯେତେବେଳେ ଯିବା କଥା ଯିବ, ମୃତ ବ୍ୟକ୍ତିଙ୍କ ପାଇଁ ଦୁଃଖ କରିବା ଉଚିତ ନୁହେଁ। ପୂର୍ବରୁ ଘଟିଯାଇଥିବା ଘଟଣାର କାରଣ ନିରାକରଣ ସମସ୍ତ କଥା ସଂକ୍ଷେପରେ କବି ବର୍ଣ୍ଣନା କରିଛନ୍ତି। ତୋ ପିତା ଜଣେ ସାପଗ୍ରସ୍ତ ସନ୍ନ୍ୟାସୀ ଥିଲେ, ପତ୍ନୀ ଜଣେ ସାପଗ୍ରସ୍ତ ଅପ୍ସରା ଥିଲେ, ବିଷ୍ଣୁଙ୍କ ନାମଙ୍କୁ ଅବମାନନା କରି ସାପ ପାଇ ତୋ ପାଖକୁ ଆସିଥିଲେ। ସେ ବିଷ୍ଣୁ ନାମକୁ ଜପି ଜପି ମୁକ୍ତିଲାଭ କରିଛନ୍ତି। ତୋର ପୁଅ ସୁମନ ହେଉଛି ମୋର ପରମ ଭକ୍ତ। ପୂର୍ବ ଜନ୍ମରେ କାମନା କରିଥିଲା ରଥ ଚକ ତଳେ ସେ ନିଶ୍ୱାସ ଛାଡ଼ିବ, ସେ ମୋକ୍ଷପ୍ରାପ୍ତି ଲଭିବ। ପରିବାରର ସଦସ୍ୟଙ୍କର କଥା ଗୋଟି ଗୋଟି କରି ଚକାଡ଼ୋଳା ବର୍ଣ୍ଣନା କଲେ ଆମୂଳାନ୍ତ। ସେମାନଙ୍କ ସଂସ୍ପର୍ଶରେ ଆସି ଭକ୍ତ ମଣିଦାସ ହୋଇଛି ଧନ୍ୟ। ବାକି ଥିବା ଜୀବନ ହରିନାମ ଭଜନରେ ଦିନ କାଟ, ମୋ ଧାମରେ ତୋର ଅନ୍ନର ଅଭାବ ରହିବ ନାହିଁ। ଶେଷରେ ମହାପ୍ରଭୁ ଅନ୍ତର୍ହିତ ହୋଇଗଲେ। ଅତଏବ ମଣିଦାସକୁ ସବୁ କଥା ଶୁଣାଇ ରାମଦାସ ସମାଜକୁ ସଚେତନ କରାଇଛନ୍ତି। ସମସ୍ତ ବୃତ୍ତାନ୍ତ ମଣିଦାସ ବୁଝିଛି, ହେଜିଛି, ମଜିଯାଇଛି ପ୍ରଭୁଙ୍କ ଲୀଳା କୀର୍ତ୍ତନରେ, ନାଚିଛି କାକଧିନା ଧିନ ଧିନ। ତୁଣ୍ଡରେ ଧରିଲା ହରିନାମ, ଅଙ୍ଗରେ ଘେନିଲା ଦ୍ୱାଦଶ ତିଳକ, ଗଳାରେ ଲମ୍ବାଇଲା ତୁଳସୀର ମାଳ, ବଡ଼ଦାଣ୍ଡରେ ଅଦ୍ଭୁତ ଭଙ୍ଗୀରେ ନାଚି ନାଚି ସେ ଯେତେବେଳେ ସିଂହଦ୍ୱାର ପାଖରେ ପହଞ୍ଚିଲା, ସମସ୍ତେ ତାଳି ମାରି ହସିଲେ, ଥଟା କଲେ, ଆପ ମଣିଆଟା ପାଗଳ ହୋଇଗଲା ରେ। ଏଠାରେ ଶ୍ରଷ୍ଠା ରାମଦାସ ସମାଜର ତଥାକଥିତ ଚିତ୍ରଟିଏ ପ୍ରଦାନ କରିଛନ୍ତି। ଆଉ କିଏ ଆହା ଚୁ ଚୁ କରି କହିଲା? ଜଗନ୍ନାଥ ତାକୁ କେଡ଼େ ଦଣ୍ଡ ଦେଲେ, ତା ସୁଖରେ ସେ ଥିଲା, କାହାର ସେ କ'ଣ କରିଥିଲା? ଚାହୁଁ ଚାହୁଁ ମାସ ଦୁଇଟା ଭିତରେ ବାପ ସ୍ତ୍ରୀ ପୁଅ ସମସ୍ତଙ୍କୁ ହରେଇ ବସିଲା, ପାଗଳ ହେବନି, ତାର ଆଉ ଚାରା କ'ଣ? ଅତଏ ପରିବାରର ସଦସ୍ୟ ହରାଇଲା ପରେ ଶ୍ରୀ ଜଗନ୍ନାଥଙ୍କ ନିର୍ଦ୍ଦେଶରେ ସମ୍ପୂର୍ଣ୍ଣ ବୈରାଗ୍ୟକୁ ଆପଣେଇଥିଲେ। ସେ ଡୋର କୌପିନୀ ପିନ୍ଧି ବୈଷ୍ଣବ ବେଶରେ ସିଂହଦ୍ୱାରରେ ଥିବା ଅରୁଣସ୍ତମ୍ଭ ନିକଟରେ ନୃତ୍ୟ କରିବାକୁ ଲାଗିଲା। ଜଗମୋହନରେ ପୁରାଣ ପଣ୍ଡାମାନଙ୍କ ପାଠରେ ବିଘ୍ନ ଘଟିବା ସ୍ୱାଭାବିକ। ସେମାନେ ଭକ୍ତ ମଣିଦାସକୁ ଗାଳିମନ୍ଦ କରିବାକୁ ଲାଗିଲେ। ସେ ଏଥିରେ କର୍ଣ୍ଣପାତ ନ କରିବାରୁ ଉତ୍ତମ ମାଧ୍ୟମ ଦେଇ ମନ୍ଦିରରୁ ବିତାଡ଼ିତ କରିବାକୁ ଚେଷ୍ଟା କଲେ। କିନ୍ତୁ ଭକ୍ତ ମଣିଦାସ ଦେଖିଲା ଶ୍ରୀଜଗନ୍ନାଥ ମୁର୍କି ମୁର୍କି ହସୁଛନ୍ତି, ହାତ ହଲାଇ ତାକୁ କହୁଛନ୍ତି, କାହା କଥାରୁ ତୁ କ'ଣ ପାଇବୁ? ନାଚେ, ଗୀତ ଗାଅ, ଗିନି ବଜା, ମୋତେ ଭାରି ଭଲ ଲାଗୁଛି ତୋର ନାଚ ଦେଖିବାକୁ, ଗୀତ ଶୁଣିବାକୁ। ଗୋଟିଏ ପତେ ସ୍ୱାର୍ଥରେ ଉବୁଟୁବୁ ପୁରାଣ ପଣ୍ଡାଙ୍କର କଟମଟ ଆଖି, ଅନ୍ୟପଟେ ଚକାଡ଼ଳାଙ୍କ ପଲକ ବିହୀନ ନେତ୍ରରେ ଅନାଇ କୋଳକୁ ନେବାକୁ ସତେ ଯେମିତି ସେ ଦୁଇ ବାହୁ ଟେକିଛନ୍ତି। ଭକ୍ତମଣି ଗୋଡ଼ ଟେକି ନାଚିଲା, ତାର ଉନ୍ମତ୍ତ ପଣିଆକୁ ପୁରାଣ ପଣ୍ଡା ଓ ଶ୍ରୋତାଗଣ ବରଦାସ୍ତ କରିପାରିନଥିଲେ। ତତ୍କ୍ଷଣାତ୍ ସେମାନେ ତଣ୍ଟିଆ ମାରି ତାକୁ ଅଚେତ ଅବସ୍ଥାକୁ ନେଇ ଆସିଥିଲେ। ଚେତା ଆସିବାରୁ କ୍ରୋଧ, ଅଭିମାନ ଓ ଯନ୍ତ୍ରଣାରେ ଜର୍ଜରିତ ମଣିଆ କାଳିଆ ସାନ୍ତଙ୍କର ମୁଖକୁ ଚାହିଁ କହିବାକୁ ଲାଗିଲା, ଟେକି ତୋହର ଦୁଇ ବାହୁ ଶରଣ ପଞ୍ଜର ବୋଲାଉ, ମୁଁ ଯେ ଅଟଇ ତୋ ଶରଣ ମୋତେ ବିହିଲୁ ଏକ ଶଣ, ଇତର ଲୋକ ହୋଇଥିଲେ ଶରଣ ସମ୍ଭାଳନ୍ତ ଭଲେ, ଜାଣିଲି ତୋର ପ୍ରଭୁପଣ ଭୃତ୍ୟରେ ବଡ଼ ଇ ଦାରୁଣ, ତୁ ହେଲୁ ଏତିକି ନିଷ୍ଠୁର ଧିକ ଏ ଜୀବନ ମୋହର। ଶେଷରେ ତାକୁ ଲାଗିଲା କାଳିଆ ସାନ୍ତ ରତ୍ନ ସିଂହାସନରେ ବସି ମୁର୍କି ମୁର୍କି ହସୁଛନ୍ତି। ରାଗରେ ସଢ଼େଇ ଫାଳ ଦୁଇଟାକୁ ଚକାଡ଼ଳଙ୍କ ମୁହଁକୁ ଜୋରରେ ଫିଙ୍ଗିଦେଲା। ଦେଖିଲା ପ୍ରଭୁଙ୍କ ଓଠ ଦୁଇଟା ରକ୍ତାକ୍ତ ଓ ଚକାଡ଼ଳାରୁ ଥପ୍ ଥପ୍ ଲୁହ ଝରୁଛି। ମଣିର ଚେତା ଫେରିଛି, ସେ ଅନୁତାପ କରିଛି, କେତେ କଥା କହିଲି ରେ ବୋଲି ସେ ଛାତିକି ପିଟିଛି। ଦୌଡ଼ି ଦୌଡ଼ି ମନ୍ଦିର ବାହାରକୁ ଯାଇ ସିଧା ଦୌଡ଼ିଛି ସମୁଦ୍ର ଆଡ଼କୁ। ବାଟରେ ପ୍ରଳାପ କରି ବାପାକୁ ଡାକିଛି, ବାପା ତମେ ମୋତେ କୋଳକୁ ନେଇଯାଅ। ବାଲି ଉପରେ ଦୌଡ଼ି ଦୌଡ଼ି ଆଖି ବୁଜି ସମୁଦ୍ରକୁ ଲମ୍ଫ ଦେଇଛି। ସେ ସମୟ କୌଣସି ଅଦୃଶ୍ୟ ଶକ୍ତି ତାକୁ କୁଣ୍ଢାଇ ପକାଇଲା। ବାପା ଶବ୍ଦ ମଣିପାଟରୁ ବାହାରିଛି। କବି ରାମଦାସ ଭକ୍ତବତ୍ସଳ ଶ୍ରୀଜଗନ୍ନାଥଙ୍କର ମହିମା ଗାନ କରିବାକୁ ଯାଇ ତାଙ୍କ ସ୍ୱହସ୍ତରେ ଭକ୍ତମଣିର ସେବା କରାଇଛନ୍ତି। ସ୍ୱୟଂ ଜଗନ୍ନାଥ ମଣି ପାଖରେ ବସି ତାକୁ ଆଉଁସି ଦେଉଛନ୍ତି। ତାର ସମସ୍ତ ଶାରୀରିକ କଷ୍ଟ କଳା ଠାକୁରଙ୍କ ସ୍ପର୍ଶରେ କୁଆଡ଼େ ଲାଘବ ହୋଇଛି। କବି ରାମଦାସ ପ୍ରଭୁଙ୍କ ମୁଖରେ ଗାଇଛନ୍ତି, ମୋହର କିବା ଅଛି ଦୋଷ, ମୋ ପରେ ବହି ଅଛୁ ରୋଷ, ଭକତ ସିନା ମୋ ଜୀବନ, ଅମୃତ ଭକତ ବଚନ। ତୋ ଲାଗି ଅଛି ଉପବାସ, ଜାଣୁନା କିରେ ମଣିଦାସ, ତୋ ଲାଗି ରାତ୍ରି ଉଜାଗର, ଜଗିଛି ସମୁଦ୍ର ବାଲିର, ମୁରୁଛି ନପାରଇ ତୋତେ, ତୋହର କଷ୍ଟ ଲାଗେ ମୋତେ, ଉଠ ମୋ ଧନ ମୋ ଜୀବନ, ମନରୂପୋଛ ଅଭିମାନ। ଜୀବନ କିମ୍ପା ମଣୁ ବିଷ, ତୁ କିମ୍ପା ଅଛୁ ଉପବାସ, ଏବେ ଭୋଜନ କରୁ କିନା, କାଲି ମହିମା ବୁଝୁ ସିନା। ଶେଷରେ ସ୍ୱହସ୍ତରେ ଭକ୍ତ ମଣିଦାସକୁ ବଗଡ଼ା ଅନ୍ନ ଡାଲି ମହୁର ବ୍ୟଞ୍ଜନ ଭୁଞ୍ଜାଇ ଦେଇଛନ୍ତି ମହାପ୍ରଭୁ। ମଣିର ପଞ୍ଚାତ୍ମା ଶାନ୍ତ ହେଲା ପରେ ସମ୍ମୁଖରେ ଶ୍ରୀଜଗନ୍ନାଥ ତା ମଥା ଆଉଁସି କହୁଛନ୍ତି, ଏହିକ୍ଷଣି ରାଜା ଆସିବେ, ତୋତେ ଗୌରବ କରି ମୋ ମନ୍ଦିରକୁ ନେଇଯିବେ, ରାତି ପାହି ନାହିଁ, ଆଉ ଟିକିଏ ଶୋଇପଡ଼। ମଣିଆ ପ୍ରଭୁଙ୍କ ପାଦ ତଳେ ମୁଣ୍ଡ କୋଡ଼ି କାନ୍ଦିଛି, ଜୋରରେ ଜାବୁଡ଼ି ଧରିବାକୁ ଚେଷ୍ଟା କରି ବିଫଳ ହୋଇଛି। କବି ତାଙ୍କର ସୃଷ୍ଟିରେ ଇତିହାସ ଓ ଭାକ୍ତିକ ମିଥ୍ୟାକୁ ଫେଣ୍ଟା ଫେଣ୍ଟି କରି ଏପରି ଏକ ସାହିତ୍ୟ ସୃଷ୍ଟି କରି ପାଠକକୁ ଭାକ୍ତିକ ଆନନ୍ଦ ପ୍ରଦାନ କରିଛନ୍ତି। ସେଦିନ ଶ୍ରୀମନ୍ଦିରରେ ଅଘଟଣ ସାଙ୍ଗଙ୍କୁ ଗଜପତି ଦିବ୍ୟସିଂହ ଦେବଙ୍କୁ ପ୍ରଭୁ ଜଗନ୍ନାଥ ସ୍ୱପ୍ନରେ ସବୁ କଥା କହିଦେଇଛନ୍ତି। ଭକ୍ତ ଶିରୋମଣି ମଣିଦାସ ମୋର ନାମ ଗାଇ ଗାଇ ପୁରାଣ ପଣ୍ଡାଙ୍କ ଦ୍ୱାରା ନାନା କଷ୍ଟ ତଥା ମାଡ଼ ଗୋଇଠା ଖାଇ ସମୁଦ୍ରରେ ଆତ୍ମହତ୍ୟା କରିବାକୁ ଯାଇଛି, ତାକୁ ତୁରନ୍ତ ଉଦ୍ଧାର କର। ମୋର ଭକ୍ତ ନ ଖାଇଲା ପର୍ଯ୍ୟନ୍ତ ମୁଁ ଜଳସ୍ପର୍ଶ କରିବି ନାହିଁ, ସେ ଆସିଲା ପରେ ମୋରି ଜଗମୋହନରେ ସବୁଦିନ ନୃତ୍ୟ କରିବ। ପ୍ରଭୁଙ୍କ ମୁଖରେ କବି ରାମଦାସ କହିଛନ୍ତି, ଛାଡ଼ ମୋ ଶ୍ରୀଜଗ ମୋହନ, ନୃତ୍ୟ କରୁଛି ପ୍ରତିଦିନ, ତେବେ ମୁଁ କରିବି ଭୋଜନ, ଏକଥା ସତ୍ୟ ବୋଲି ଜାଣ। ମୋ ନାମ କରିଣ କୀର୍ତ୍ତନ, ଆନନ୍ଦ କରୁଥିବ ମନ, ଭାବରେ ଯାଉଥିବ ଗଡ଼ି, ଉଠି କପାଳେ କର ଯୋଡ଼ି, ଜଗମୋହନ ଏଥିପାଇଁ ଆନେ ମୋ ପ୍ରୟୋଜନ ନାହିଁ, ପୁରାଣ ପଣ୍ଡା ଆଜଠାରୁ ମୋ ଆଗେ ପୁରାଣ ନ କରୁ। ଭକ୍ତ ସବୁବେଳେ ଶ୍ରୀଜଗନ୍ନାଥଙ୍କର ପ୍ରିୟ, ତେଣୁ ମଣିଦାସ ସମୁଦ୍ରରେ ଝାସ ଦେବା ପୂର୍ବରୁ ମହାପ୍ରଭୁ ତାକୁ ଉଦ୍ଧାର କଲେ। ନିଜେ ଉପବାସ ରହି ଭୋକିଲା ଭକ୍ତ ମୁହଁରେ ଭୁରି ଭୋଜନ ଅର୍ପଣ କରିଥିଲେ। ସେହିପରି ଗଜପତି ଦିବ୍ୟସିଂହ ପ୍ରଭୁଙ୍କର ନିର୍ଦ୍ଦେଶରେ ପାତ୍ର ମନ୍ତ୍ରୀଙ୍କ ସହିତ ପୁରାଣ ପଣ୍ଡାଙ୍କୁ ନେଇ ମଣିଦାସଙ୍କ ପାଖରେ ପହଞ୍ଚିଲେ। ପୁରାଣ ପଣ୍ଡା ରାଜାଙ୍କୁ ନେହୁରା ହୋଇ କହିଲେ, ମୋର ଅପରାଧ ପାଇଁ ଆଜି ମୁଁ ମଣିଙ୍କ ପାଖରେ କ୍ଷମା ଭିକ୍ଷା କରୁଛି ମହାରାଜ, ମୋର ଶୃଙ୍ଖଳ ଖୋଲି ଦିଅନ୍ତୁ, ମୁଁ ତାକୁ ଆଲିଙ୍ଗନ କରି ଜଗମୋହନକୁ ନେଇଯାଏ। ସେହିପରି ସ୍ୱୟଂ ଗଜପତି ଭକ୍ତ ମଣିଦାସଙ୍କୁ ସ୍ୱହସ୍ତରେ ବାନ୍ଧିଦେଲେ ପାଟବସ୍ତ୍ର। ସମସ୍ତେ ନାଚି ନାଚି ଗାଇ ଗାଇ ମଣିଦାସଙ୍କ ସହିତ ଜଗମୋହନକୁ ଫେରିଥିଲେ। ସେହିଦିନଠାରୁ ରାଜାଙ୍କ ନିର୍ଦ୍ଦେଶରେ ପୁରାଣ ପାଠ ସେଠାରେ ବନ୍ଦ ରହିଲା। ଶ୍ରୀଜଗନ୍ନାଥଙ୍କ କୃପାରୁ ମଣିଦାସର ଘରଟି ସୁନ୍ଦର ତଥା ନିର୍ମଳ ପରିବେଶରେ ଶୋଭା ପାଇଲା। ହତାଶା ଉଭେଇ ଯାଇ ସ୍ୱପ୍ନ ରାଜ୍ୟରେ ବିଚରଣ କରି ପୂର୍ବଠାରୁ ଅଧିକ ସୁଖଭୋଗ କଲା। କବିଙ୍କ ଉପସ୍ଥାପନାରେ ସବୁ ସ୍ୱପ୍ନ ମଣିଦାସଙ୍କ ପାଖରେ ସତ୍ୟରେ ପରିଣତ ହୋଇଯାଏ। ଦିନ ପରେ ଦିନ ବିତିଛି। ପ୍ରତି ରାତ୍ରିରେ ମଣିଦାସ ନିଜ ଘରେ ଶୋଇ ସେ ଅନୁଭବ କଲା, ଗୃହର ପରିବେଶ ଏକ ଅପୂର୍ବ ଆଲୋକରେ ଉଦ୍ଭାସିତ ହୋଇ ଉଠିଥାଏ। ପୁତ୍ର ସୁମନ, ପତ୍ନୀ ମାଳା ଏବଂ ବୁଢ଼ା ବାପା ସମସ୍ତେ ତା ପାଖରେ ଅଛନ୍ତି। ବାପାଙ୍କ ଆଶ୍ୱାସନା ମାଳା ଦେଉଥିବା ଆଶାକୁ ବହୁଗୁଣିତ କରିଥାଏ। ହରାଇଥିବା ପୁତ୍ରଠାରୁ ଅଶେଷ ଆନନ୍ଦ ଲାଭ କରି ଭକ୍ତ ମଣିଦାସଙ୍କର ହୋଇଥାଏ ଭାବାନ୍ତର, ନା ସେମାନେ ମରିନାହାନ୍ତି, ମରି ନ ପାରନ୍ତି। ଅତଏବ ଦାଢ଼୍ୟତା ଭକ୍ତିର ସାମୃତ ଗ୍ରନ୍ଥର ସ୍ରଷ୍ଟା ରାମଦାସ ମଣିଦାସ ଚରିତ ମଧ୍ୟରେ ଶ୍ରୀଜଗନ୍ନାଥଙ୍କର ଭକ୍ତବତ୍ସଳତାକୁ ଏକ ଅନୁପମ ଢଙ୍ଗରେ ରଚନା କରିଛନ୍ତି ଓ ସାମଗ୍ରିକ ଭାବେ ବର୍ଣ୍ଣନା କରିଛନ୍ତି। ପ୍ରାରବ୍ଧ ତଥା ପୂର୍ବଜନ୍ମର କର୍ମ ତଥା ସାପଗ୍ରସ୍ତ ହୋଇ ପୁନଶ୍ଚ କର୍ମ ଯୋଗୁଁ ମୁକ୍ତିର ସୂଚନା ଦେଇଛନ୍ତି। ଶ୍ରୀକ୍ଷେତ୍ରରେ ପୁରାଣ ପଣ୍ଡା ତଥା ସେବାୟତଙ୍କର ମନୋମୁଖୀ ତଥା ପ୍ରଭୁତ୍ୱକୁ ବର୍ଣ୍ଣନା କରି ସେମାନଙ୍କୁ ଗଜପତିଙ୍କ ଦ୍ୱାରା ଦଣ୍ଡିତ କରିଛନ୍ତି ଏବଂ ସର୍ବଧର୍ମର ସମନ୍ୱୟ କ୍ଷେତ୍ର ପୁରୀରେ ସମସ୍ତ ସେବାକାରୀଙ୍କ ମଧ୍ୟରେ ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ପରିବେଶକୁ ଗୁରୁତ୍ୱ ଦେଇଛନ୍ତି। ସର୍ବୋପରି ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଶାର ସମ୍ରାଟ, ତାଙ୍କରି ଇଙ୍ଗିତରେ ପ୍ରଜାମାନେ ଶାସିତ, ଆଲୋଚ୍ୟ ଚରିତ୍ରରେ ତାହା ହିଁ ପ୍ରତିଫଳିତ। ଇତିହାସ କହେ ଭକ୍ତ ମଣିଦାସ ଏକ ଦୀର୍ଘ ଜୀବନ ଶ୍ରୀଜଗନ୍ନାଥଙ୍କ ସେବାରେ ଉତ୍ସର୍ଗ କରି ଶେଷରେ 96 ବର୍ଷ ବୟସରେ ଇହଧାମ ତ୍ୟାଗ କରିଥିଲେ। ଓଡ଼ିଆ ପରମ୍ପରା ତଥା ଲୋକକଥାରୁ ଜଣାଯାଏ, ଅନେକ ଧାର୍ମିକ ମଣିଷ ଆଖି ମୁଦିଲା ପୂର୍ବରୁ ଆରାଧ୍ୟ ଦେବତାଙ୍କ ଡାକରା ପାଇ ଯିବାର ସମୟ ଆସିଛି ବୋଲି ଉଚ୍ଚାରଣ କରିଥାନ୍ତି। କବି ଭକ୍ତ ରାମଦାସ ଉକ୍ତ ପରମ୍ପରାକୁ ଉଜ୍ଜୀବିତ କରି କହନ୍ତି, ମଣି ମୃତ୍ୟୁ ସମୟରେ ଦେଖିଲା କିଏ ତାର ଦେହ ଆଉଁସି ଦେଇଯାଉଛି ଏବଂ କହୁଛି, ଚିନ୍ତା କର ନା ମଣି, ମୁଁ ପୁରା ତୋର ପାଖେପାଖେ ଅଛି। ବସ୍ତୁତଃ ଉପରୋକ୍ତ ରସାମୃତ ଗ୍ରନ୍ଥରେ ମଣିଦାସଙ୍କ ଚରିତ ଆଲୋଚନାରୁ ପ୍ରତୀୟମାନ ହୁଏ, କବି ରାମଦାସଙ୍କ ସୃଷ୍ଟିରେ ଅନେକ ଭାକ୍ତିକ ଅଲୌକିକତା ସତ୍ତ୍ୱେ ଏହାର ଯଥେଷ୍ଟ ଐତିହାସିକ ଗୁରୁତ୍ୱ ରହିଅଛି। ଦାଢ଼୍ୟତା ଭକ୍ତି ରସାମୃତ ଗ୍ରନ୍ଥରେ 22 ଚରିତ ଗୁମ୍ଫିତ, କିନ୍ତୁ ସମସ୍ତ ବୃତ୍ତାନ୍ତଗୁଡ଼ିକ ଶ୍ରୀଜଗନ୍ନାଥଙ୍କର ଅମାୟିକ ଭକ୍ତ ପ୍ରାଣତାରେ ପରିପୁଷ୍ଟ।